आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସେମିକଣ୍ଡକ୍ଟର ବଜାରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ନିଜକୁ ପ୍ରତିପାଦନ କରିପାରିବ, କହିଲେ ପ୍ରଧାନମନ୍ତ୍ରୀ। ଅଂଶୀଦାର ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆସନ୍ତାକାଲି କରିବେ ଆଲୋଚନା। ସ୍ଥାୟିତ୍ୱ ପ୍ରତିବଦ୍ଧତା ପୂରଣ କରିବାରେ G20 ରାଷ୍ଟ୍ର ସମୂହ ମଧ୍ୟରେ ଭାରତ ଅଗ୍ରଣୀ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1124କୁ ବୃଦ୍ଧି ଏବଂ କପାସ କିଷାନ ଆପ୍ର ଶୁଭାରମ୍ଭ କଲେ ବୟନଶିଳ୍ପ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଭାରତ ପଦକ୍ଷେପ ଗ୍ରହଣ କରିଛି। ଏ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ତଥା ବୈଶ୍ୱିକ ପ୍ରତିଯୋଗିତାରେ ନିଜକୁ ପ୍ରତିପାଦିତ କରିବ। ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜି ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରରେ ସେମିକଣ୍ଡକ୍ଟର ବଜାର 600 ବିଲିୟନ୍ ଡଲାରରେ ପହଞ୍ଚିଛି। ଆଗାମୀ ବର୍ଷଗୁଡ଼ିକରେ ଏହା 1 ଟ୍ରିଲିୟନ୍ ଡଲାର ଅତିକ୍ରମ କରିବ। ସେମିକଣ୍ଡକ୍ଟର ବଜାରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ନିଜକୁ ପ୍ରତିପାଦନ କରିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଡିଜାଇନ୍, ଉତ୍ପାଦନ, ପ୍ୟାକେଜିଂ ଏବଂ ଉଚ୍ଚ ପ୍ରଯୁକ୍ତି ବିଦ୍ୟା ଉପକରଣଗୁଡ଼ିକୁ ନିର୍ମାଣ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ଇକୋସିଷ୍ଟମ ପ୍ରସ୍ତୁତ କରାଯାଉଛି। ସ୍ୱଦେଶୀ ନିର୍ମିତ ଚିପ୍ସ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ସଶକ୍ତ କରିବା ନେଇ ଭାରତ ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେମିକଣ୍ଡକ୍ଟର କି ଦୁନିଆ ମେ ଏକ ବାତ କହି ଜାତି ହେ ଓଇଲ ବଟ ବ୍ଲାକ ଗୋଲ୍ଡ ବଟ ଚିପ୍ ଆର୍ ଡିଜିଟାଲ ଡାଇମଣ୍ଡସ। 21वीं शताब्दी की शक्ति छोटी सी चिप में सिमट करके रह गई है। ये चिप भले छोटी सी है, लेकिन इसमें दुनिया की प्रगति को बड़ी गति देने की ताकत है। और इसलिए ही आज सेमीकंडक्टर्स का ग्लोबल मार्केट 600 बिलियन डॉलर्स तक पहुंच रहा है।
ଭାରତ ସେମିକଣ୍ଡକ୍ଟର ଭବିଷ୍ୟତ ନିର୍ମାଣ କରିବାକୁ ପ୍ରସ୍ତୁତ ବୋଲି ବିଶ୍ୱ ବିଶ୍ୱାସ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ତଥା ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନ ଯାତ୍ରାରେ ସେମିକଣ୍ଡକ୍ଟର କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ।
ଭାରତ ବ୍ୟାକଏଣ୍ଡ ସେ ନିକଲ କର ଏକ ଫୁଲ ଷ୍ଟାକ୍ ସେମିକଣ୍ଡକ୍ଟର ନେସନ ବନ୍ନେ କି ଓର ବଢ଼ ରହା ହେ। ବୋ ଦିନ ଦୂର ନହିଁ ହେ ଜବ ଭାରତ କି ସବସେ ଛୋଟି ଚିପ୍ दुनिया के सबसे बड़े चेंज को ड्राइव करेगी। ऑफ कोर्स आवर जर्नी बिगेन लेट बट नथिंग कैन स्टॉप अस नाउ।
चलित वर्ष प्रथम ତ୍ରୈମାସିକ ଜିଡିପି ଅଭିବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଶ୍ୱିକ ଅର୍ଥନୀତି ଜନିତ ଆହ୍ୱାନଗୁଡ଼ିକ ସତ୍ତ୍ୱେ ଭାରତର ଜିଡିପି ଅଭିବୃଦ୍ଧି ହାର 7.8% ହୋଇଛି। ଦେଶର ଦ୍ରୁତ ଅଭିବୃଦ୍ଧି ଶିଳ୍ପ ତଥା ନାଗରିକଙ୍କ ଯୋଗଦାନ ଏହାକୁ ପ୍ରତିପାଦିତ କରିପାରୁଛି ବୋଲି ସେ କହିଛନ୍ତି। ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ତିନିଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ସମ୍ମିଳନୀ ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ସେମିକଣ୍ଡକ୍ଟର କ୍ଷେତ୍ରରେ ଅଂଶୀଦାର ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲ୍ ଟେବୁଲ୍ ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ରାଜ୍ୟ ଜୀବିକା ନିଧି ଶାଖ ସହକାରୀ ସଂଘ ଲିମିଟେଡ୍ର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ରାଜ୍ୟର ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ସହଜରେ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିବ। ଏହାଦ୍ୱାରା ମହିଳା ଉଦ୍ୟୋଗୀଙ୍କର ବ୍ୟବସାୟ ବୃଦ୍ଧି ତ୍ୱରାନ୍ୱିତ ହେବ। ମହିଳାଙ୍କ ସଶକ୍ତିକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିକାଶରେ ମହିଳା ଉଦ୍ୟୋଗୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳାଙ୍କ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
बिहार की माताओं बहनों को आज एक नई सुविधा मिलने जा रही, जीविका निधि साख सहकारी संघ। इससे गांव गांव में जीविका से जुड़ी बहनों को अब और आसानी से पैसा मिलेगा, उन्हें आर्थिक मदद मिलेगी। इससे वो जो काम करती है, जो व्यवसाय करती, उसे आगे बढ़ाने में बहुत मदद मिलेगी।
ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଲକ୍ଷ୍ୟପତି ଦିଦି, ଡ୍ରୋନ୍ ଦିଦି ଏବଂ ବ୍ୟାଙ୍କ ସଖୀ ଭଳି ଯୋଜନା ମାଧ୍ୟମରେ ମହିଳାଙ୍କ ଆୟ ବୃଦ୍ଧି ପାଇଁ ପ୍ରତିବଦ୍ଧ। ବିହାରରେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଉଦ୍ୟୋଗିତା ବିକାଶ ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ଉନ୍ନତି ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପ୍ରତିଷ୍ଠାନର ପରିଚାଳନା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସଂସ୍ଥାର ବ୍ୟାଙ୍କ ଖାତାକୁ 105 କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି। ସ୍ଥାୟିତ୍ୱ ପ୍ରତିବଦ୍ଧତା ପୂରଣ କରିବାରେ G20 ରାଷ୍ଟ୍ର ସମୂହ ମଧ୍ୟରେ ଭାରତ ଅଗ୍ରଣୀ ରହିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ନୂଆଦିଲ୍ଲୀ ଆଜି ସିଆଇଆଇର 20ତମ ବିଶ୍ୱ ସ୍ଥାୟିତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗୋୟଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି COP21କୁ ସଫଳ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଭାରତର ସ୍ଥାୟିତ୍ୱ ଲକ୍ଷ୍ୟ ହାସଲ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି 2014 ପରଠାରୁ ନବୀକରଣୀୟ ଶକ୍ତି ଲକ୍ଷ୍ୟ 5 ଗୁଣ ବୃଦ୍ଧି ପାଇଛି। ଏକ ରାଷ୍ଟ୍ର ଏକ ଗ୍ରିଡ୍ ନୀତି ଅଧୀନରେ ସଫଳତାର ସହିତ ଜାତୀୟ ଆନ୍ତଃ ସମନ୍ୱୟ ଗ୍ରିଡ୍ ସୃଷ୍ଟି କରାଯାଇପାରିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତ ନବୀକରଣୀୟ ଶକ୍ତି ଲକ୍ଷ୍ୟ ହାସଲ କରିପାରିବ ବୋଲି ଶ୍ରୀ ଗୋୟଲ କହିବା ସହ 2030 ସୁଦ୍ଧା 500 GW ଶକ୍ତି ଲକ୍ଷ୍ୟ ହାସଲ କରାଯିବ ବୋଲି ଆଶା ପ୍ରକାଶ କରିଛନ୍ତି। ପୂର୍ବ ଆଫଗାନିସ୍ତାନରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1124 ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ 3251 ଜଣ ଆହତ ହୋଇଛନ୍ତି। ମୁଖ୍ୟତଃ କୁନାର ପ୍ରଦେଶରେ 8000ରୁ ଅଧିକ ବାସଗୃହ ଏହି ଭୂମିକମ୍ପରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିବାରୁ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଗତ ଅଗଷ୍ଟ ମାସରେ ଶ୍ରୀଲଙ୍କାକୁ 46,473 ଭାରତୀୟ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। ଶ୍ରୀଲଙ୍କା ପର୍ଯ୍ୟଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତବର୍ଷ ଅଗଷ୍ଟ ମାସରେ 1,64,609 ଜଣ ପର୍ଯ୍ୟଟକ ଶ୍ରୀଲଙ୍କା ବୁଲିବାକୁ ଆସିଥିବାବେଳେ ଏହା ତୁଳନାରେ ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା 1,98,235 ଜଣ ବୁଲିବାକୁ ଆସିଛନ୍ତି, ଯାହା ଗତବର୍ଷ ତୁଳନାରେ 20.4% ଅଧିକ। ଚଳିତ ବର୍ଷ ଜାନୁଆରୀ ଏବଂ ଅଗଷ୍ଟ ମାସ ମଧ୍ୟରେ ଶ୍ରୀଲଙ୍କାକୁ ଭାରତରୁ 15,66,523 ପର୍ଯ୍ୟଟକ ଆସିଛନ୍ତି। ଏହାଫଳରେ ଶ୍ରୀଲଙ୍କା ପର୍ଯ୍ୟଟନର ବିକାଶ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିଛି। ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି କପାସ କିଷାନ ଆପ୍ର ଶୁଭାରମ୍ଭ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନା ଅଧୀନରେ ଚାଷୀଙ୍କଠାରୁ କପା କ୍ରୟକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଆପ୍ର ପ୍ରଚଳନ କରାଯାଇଛି। କ୍ରୟ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ଏହାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ଆପ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଭିଏତନାମ ଆଜି ତା'ର 80ତମ ସ୍ୱାଧୀନତା ଦିବସ ପାଳନ କରିଛି। ରାଜଧାନୀ ହାନୋଇଠାରେ କମ୍ୟୁନିଷ୍ଟ ଶାସନାଧୀନ ଏ ଦେଶର ନାଗରିକ ଏକତ୍ରିତ ହୋଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ବ୍ୟାଡିନ୍ ସ୍କୋୟାର୍ଠାରେ ଅନୁଷ୍ଠିତ ସମାରୋହରେ ସାମରିକ ପ୍ୟାରେଡ୍ ସହିତ କ୍ଷେପଣାସ୍ତ୍ର, ହେଲିକପ୍ଟର ଏବଂ ଲଢୁଆ ବିମାନ ଆଦି ପ୍ରଦର୍ଶନ କରାଯାଇଛି। ଭାରତ ରାଷ୍ଟ୍ରସମିତି ବିଆର୍ଏସ୍ ସଭାପତି ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ଝିଅ କେ କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। କବିତା ବର୍ତ୍ତମାନ ବିଆର୍ଏସ୍ ବିଧାନ ପରିଷଦର ସଦସ୍ୟ ରହିଛନ୍ତି। ଦଳର ସାଧାରଣ ସମ୍ପାଦକ ତଥା ଦଳର ଶୃଙ୍ଖଳା ବ୍ୟାପାର ଦାୟିତ୍ୱରେ ଥିବା ଟି ରବୀନ୍ଦର ରାଓ ଏବଂ ସୋମା ଭରତ କୁମାର ହାଇଦ୍ରାବାଦଠାରେ ଏହି ଆଦେଶନାମା ଘୋଷଣା କରିଛନ୍ତି। ଗତ କେତେଦିନ ଧରି କବିତାଙ୍କ ବିରୁଦ୍ଧରେ ଦଳ ବିରୋଧୀ କାର୍ଯ୍ୟ ତଥା କେତେକ ଗୁରୁତର ଅଭିଯୋଗ ହୋଇଆସୁଥିଲା, ଯାହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିଲା। କେରଳରେ ଦେଖାଦେଇଥିବା ବିରଳ ଆମୋଇବିକ୍ ଏନ୍ସେଫାଲାଇଟିସ୍ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କୋଚିଗୋଡ଼େଠାରେ ଗତକାଲି ଏହି ରୋଗରେ ଆକ୍ରାନ୍ତ 2 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ରୋଗ ଏକ ଜଳବାହିତ ସଂକ୍ରମଣ ବୋଲି କୋଜିକୋଡ଼େ ମେଡିକାଲ କଲେଜର ସହକାରୀ ପ୍ରଫେସର ଡକ୍ଟର ଭିକେ ସମୀର ଆକାଶବାଣୀ ସମ୍ବାଦ ବିଭାଗକୁ ସୂଚନା ଦେଇ କହିଛନ୍ତି। ତେବେ ଏହି ରୋଗ ପୂର୍ବରୁ ନିରୂପଣ ହୋଇପାରିଲେ ଏହାର ନିଦାନ ସମ୍ଭବ ଅଟେ। ଏହାକୁ ନେଇ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଡକ୍ଟର ସମୀର କହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେମିକଣ୍ଡକ୍ଟର ବଜାରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ନିଜକୁ ପ୍ରତିପାଦନ କରିପାରିବ, କହିଲେ ପ୍ରଧାନମନ୍ତ୍ରୀ। ଅଂଶୀଦାର ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆସନ୍ତାକାଲି କରିବେ ଆଲୋଚନା। ସ୍ଥାୟିତ୍ୱ ପ୍ରତିବଦ୍ଧତା ପୂରଣ କରିବାରେ G20 ରାଷ୍ଟ୍ର ସମୂହ ମଧ୍ୟରେ ଭାରତ ଅଗ୍ରଣୀ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,124 ବୃଦ୍ଧି ଏବଂ କପାସ କିଷାନ ଆପ୍ର ଶୁଭାରମ୍ଭ କଲେ ବୟନଶିଳ୍ପ ମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।